ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ ଉଣେଇଶ। ଏ ଉତ୍ତାରେ ଜିହୁଦାର ରାଜା ଜିହୋସାଫଟ ଜିରୁସାଲମକୁ ଆପଣା ଗୃହକୁ କୁଶଳରେ ଫେରିଗଲେ। ପୁଣି ହନାନିର ପୁତ୍ର ଜେହୁଦର୍ଶକ ତାଙ୍କୁ ଭେଟିବାକୁ ବାହାରକୁ ଯାଇ ଜିହୋସାଫଟ ରାଜାଙ୍କୁ କହିଲା, ଦୁଷ୍ଟମାନଙ୍କର ସାହାଯ୍ୟ କରିବା, ପୁଣି ଯେଉଁମାନେ ସଦାପ୍ରଭୁଙ୍କୁ ଘୃଣା କରନ୍ତି ସେମାନଙ୍କୁ ପ୍ରେମ କରିବା କି ତୁମ୍ଭର କର୍ତ୍ତବ୍ୟ? ଏହି କାର୍ଯ୍ୟ ହେତୁରୁ ସଦାପ୍ରଭୁଙ୍କଠାରୁ ତୁମ୍ଭ ଉପରେ କୋପ ଉପସ୍ଥିତ। ତଥାପି ତୁମ୍ଭେ ଯେ ଦେଶରୁ ଆଶେରା ମୂର୍ତ୍ତି ଦୂର କରି ଦେଇଅଛ ଓ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଆପଣା ମନ ନିବେଶ କରିଅଛ, ଏଥିରେ ତୁମ୍ଭଠାରେ କୌଣସି ସଦ୍ଭାବ ପ୍ରକାଶ ପାଇଅଛି। ପୁଣି ଜିହୋସାଫଟ ଜିରୁସାଲମରେ ବାସ କଲେ, ଆଉ ସେ ପୁନର୍ବାର ବେର୍ସେବାଠାରୁ ଇଫ୍ରାଇମ୍ର ପର୍ବତମୟ ଦେଶ ପର୍ଯ୍ୟନ୍ତ ଲୋକମାନଙ୍କ ମଧ୍ୟରେ ଗତାୟତ କରି ସଦାପ୍ରଭୁ ସେମାନଙ୍କ ପିତୃଗଣର ପରମେଶ୍ୱରଙ୍କ ପ୍ରତି ସେମାନଙ୍କୁ ଫେରାଇ ଆଣିଲେ। ଆଉ ସେ ଦେଶର ସର୍ବତ୍ର ଜିହୁଦାର ପ୍ରାଚୀର ବେଷ୍ଟିତ ନଗର ସମୂହରେ ନଗରକୁ ନଗର ବିଚାରକର୍ତ୍ତାମାନଙ୍କୁ ନିଯୁକ୍ତ କଲେ ଓ ସେହି ବିଚାରକର୍ତ୍ତାମାନଙ୍କୁ କହିଲେ, ତୁମେମାନେ ଯାହା କର ତାହା ବିବେଚନା କର, କାରଣ ତୁମେମାନେ ମନୁଷ୍ୟ ନିମନ୍ତେ ନୁହେଁ ମାତ୍ର ସଦାପ୍ରଭୁଙ୍କ ନିମନ୍ତେ ବିଚାର କରୁଅଛ, ପୁଣି ବିଚାରରେ ସେ ତୁମର ସହାୟ ଅଟନ୍ତି। ଏହେତୁ ସଦାପ୍ରଭୁଙ୍କ ଭୟ ତୁମମାନଙ୍କ ଉପରେ ଅଧିଷ୍ଠିତ ହେଉ, ସାବଧାନ ହୋଇ ତାହା କର, କାରଣ ସଦାପ୍ରଭୁ ଆମମାନଙ୍କ ପରମେଶ୍ୱରଙ୍କଠାରେ ଅଧର୍ମ କି ମୁଖାପେକ୍ଷା କି ଲାଞ୍ଚ ଗ୍ରହଣ କରିବାର ନାହିଁ। ଆହୁରି ଜିହୋସାଫଟ ଜିରୁସାଲମରେ ସଦାପ୍ରଭୁଙ୍କ ପକ୍ଷରେ ବିଚାର ଓ ବିବାଦ ଭଞ୍ଜନ କରିବା ନିମନ୍ତେ ଲେବୀୟମାନଙ୍କ ଓ ଯାଜକମାନଙ୍କ ଓ ଇସ୍ରାଏଲ୍ର ପିତୃବଂଶ ପ୍ରଧାନମାନଙ୍କ ମଧ୍ୟରୁ ଲୋକ ନିଯୁକ୍ତ କଲେ, ତେଣୁ ସେମାନେ ଜିରୁସାଲମକୁ ଫେରିଗଲେ। ପୁଣି ସେମାନଙ୍କୁ ଆଜ୍ଞା ଦେଇ କହିଲେ, ତୁମେମାନେ ସଦାପ୍ରଭୁଙ୍କ ଭୟରେ ବିଶ୍ୱସ୍ତ ରୂପେ ଓ ସିଦ୍ଧ ଅନ୍ତଃକରଣରେ ଏହିପରି କର। ପୁଣି ଆପଣାପଣା ନଗରବାସୀ ତୁମମାନଙ୍କ ଭ୍ରାତୃଗଣ ଦ୍ୱାରା ରକ୍ତପାତ ଓ ରକ୍ତପାତ ମଧ୍ୟରେ ବ୍ୟବସ୍ଥା ଓ ଆଜ୍ଞା ବିଧି ଓ ଶାସନ ମଧ୍ୟରେ କୌଣସି ବିବାଦ କୌଣସି ସମୟରେ ତୁମମାନଙ୍କ ନିକଟରେ ଉପସ୍ଥିତ ହେଲେ ଯେପରି ସେମାନେ ସଦାପ୍ରଭୁଙ୍କ ପ୍ରତି ଦୋଷୀ ନହିବେ ଆଉ ତୁମମାନଙ୍କ ଓ ତୁମମାନଙ୍କ ଭ୍ରାତୃଗଣ ଉପରେ କୋପ ନ ବର୍ତ୍ତିବ, ଏଥିପାଇଁ ତୁମେମାନେ ସେମାନଙ୍କୁ ଚେତନା ଦେବ, ଏହା କଲେ ତୁମେମାନେ ଦୋଷୀ ନହିବ। ଆଉ ଦେଖ, ସଦାପ୍ରଭୁଙ୍କ ସମସ୍ତ ବିଷୟରେ ପ୍ରଧାନ ଯାଜକ ଅମରୀୟ ପୁଣି ରାଜାଙ୍କର ସମସ୍ତ ବିଷୟରେ ଇସ୍ମାଏଲ୍ର ପୁତ୍ର ଜିହୁଦା ବଂଶାଧ୍ୟକ୍ଷ ସବଦିୟ ତୁମମାନଙ୍କ ଉପରେ ନିଯୁକ୍ତ ଅଛନ୍ତି, ମଧ୍ୟ ଲେବୀୟମାନେ ତୁମମାନଙ୍କ ସମ୍ମୁଖରେ ଶାସନକର୍ତ୍ତା ହେବେ। ସାହସିକ ହୋଇ କର୍ମ କର ଓ ସଦାପ୍ରଭୁ ସୁଜନର ସହବର୍ତ୍ତୀ ହେଉନ୍ତୁ।